ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଦେଶର ଭିନ୍ ଭିନ୍ ପ୍ରେରଣାଦାୟୀ ପଦକ୍ଷେପ ଓ ବ୍ୟକ୍ତିତ୍ୱମାନଙ୍କର ଉଦାହରଣ ଦେଇକରି ସାମାଜିକ ପରିବର୍ତ୍ତନ ଥି ଜନଭାଗିଦାରିତାର ଗୁରୁତ୍ୱ ବାବଦେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 137 ନମ୍ବର ସଂସ୍କରଣ ଥି ଗଲାକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହିତ ଯୋଡ଼ିକରି ବିକଶିତ ଭାରତ ଲାଗି ନିଶାମୁକ୍ତ ଯୁବ ଅଭିଯାନକେ ଅତ୍କା ଗତିଶୀଲ କରବାରକେ ଆହ୍ୱାନ ଦେଇଛନ୍। ଦେବ୍ରିଗଡ଼ ଅଞ୍ଚଳର ଧରୋକୁସୁମ ଗାଁର ମୈଥିଲି ଭୂଇଙ୍କର ପ୍ରେରଣାଦାୟୀ କାହାଣୀକେ ପ୍ରଧାନମନ୍ତ୍ରୀ ଇଥରର ମନ୍ କି ବାତ୍ ସାମିଲ କରିଛନ୍। ଜଙ୍ଗଲ ସୁରକ୍ଷା ସହିତ ଜୀବିକାର ନୂଆ ଦିଗ ଅପନେଇଥିବା ମୈଥିଲିଙ୍କ ପ୍ରେରଣା ଥି ଏହାଦେ 60 ଅତ୍କା ମହିଳା ଜଙ୍ଗଲ ସୁରକ୍ଷା ବନ୍ୟଜନ୍ତୁ ସଂରକ୍ଷଣ ଇକୋ ଟୁରିଜମ୍ ଥି ସାମିଲ ହୋଇଛନ୍। ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ପିଏମ୍ ସ୍ୱନିଧି ଯୋଜନାର ଭୂମିକା ତିହାର ବାହାର ସମିଆତି ଭୋକାଲ ଫର ଲୋକାଲ ବାଗିର ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍। ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନକେ ଦେଶବାସୀଙ୍କ ଲାଗି ପ୍ରେରଣାର ଅସରନ୍ତି ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଆଜି ସ୍ୱାୟତ୍ତ ଶାସନ ଦିବସ। ଭୁବନେଶ୍ୱର କୃଷି ଶିକ୍ଷା ସଦନ ଓୟୁଏଟିଠାରେ ଆଜି ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ଏ ଅବସରରେ ସହରାଞ୍ଚଳ ଲାଗି ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରାଯିବା। ମୁଖ୍ୟମନ୍ତ୍ରୀ 115 ସଂସ୍ଥାନ ଓସ୍ୱାନ୍ ଭିଡ଼ିଓ କନ୍ଫରେନ୍ସିଂ ସୁବିଧାର ଶୁଭାରମ୍ଭ କରିବେ। ଭିନ୍ ଭିନ୍ ଉନ୍ନତିମୂଳକ ପ୍ରକଳ୍ପ ଲାଗି ଓଡ଼ିଶା ଅର୍ବାନ୍ ଏକାଡେମୀ ସହିତ ବୁଝାମଣା ପତ୍ର ବିଲ୍ ସ୍ୱାକ୍ଷରିତ ହେବା। ଓଡ଼ିଶା ଯାତ୍ରୀ ସୁରକ୍ଷା ଆପ୍ ଆଉ ପିଏମ୍ଏୱାଇ ବନ୍ଧୁ ଯୋଜନାର ବିଲ୍ ଏ ଅବସରରେ ଶୁଭାରମ୍ଭ ହେବା ବୋଲି ଜଣାପଡ଼ିଛି। ଇତାର ସହିତ ଭିନ୍ ଭିନ୍ ପୌର ସଂସ୍ଥା, ମୁଖ୍ୟମନ୍ତ୍ରୀ ଜଳସାଥୀ, ସ୍ୱଚ୍ଛ ସାଥୀ, ସହଯୋଗ ସହାୟକ ଆଉ କ୍ରୁଟ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ। ରାଜ୍ୟ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇକରି ଆଇବାକାଲି ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ଅଭିଯାନର ଶୁଭାରମ୍ଭ କରିବେ। ଇତାର ସହିତ ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ କେନ୍ଦ୍ରର ବିଲ୍ ଉଦ୍ଘାଟନ କରିବେ। ଗାଁ ଇଲାକାର ସବୁ ପରିବାରନୁ କମ୍ସେ କମ୍ ଜନକୁ ସମବାୟ ସଦସ୍ୟ କରବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଆଉ ସାମାଜିକ ସ୍ତରଥି ସଶକ୍ତ କରବାର ଲକ୍ଷ୍ୟ ନେଇକରି ସଦସ୍ୟତା ଅଭିଯାନ ସମ୍ବନ୍ଧ ମୂଲ କରାଯିବା। ଡିଜିଟାଲ ଜରିଏ ସଦସ୍ୟତା ପଞ୍ଜୀକରଣକେ ସହଜ ଓ ସ୍ୱଚ୍ଛ କରବାର ଲାଗି ନୂଆ ମୋବାଇଲ ଆପ୍ଲିକେସନର ବିଲ୍ ଶୁଭାରମ୍ଭ ହେବା। ରାଜ୍ୟ ଚାଷୀ ପଞ୍ଜୀକରଣ ସମୟକେ ସରକାର ଆଉ 7 ବଢ଼େଇଛନ୍। ଏ ବାବଦେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍। ପଞ୍ଜୀକରଣ ସମୟ ଆଜି ଶେଷ ହେଉଥିବାର ବେଳେ ଇଟା ଆଉ 7 ବଢ଼ିଛି। ନେଟୱର୍କ ସମସ୍ୟା ଲାଗି ବହୁ ଚାଷୀ ପଞ୍ଜୀକରଣ କରବାରକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଛେନ୍ତକ 17 lakh ଅତ୍କା ଚାଷୀ ପଞ୍ଜୀକରଣ କରିଛନ୍। ଦରମା ଓ ଭତ୍ତା ବାବଦ ସଂସଦୀୟ ଯୁଗ୍ମ କମିଟି ଭୁବନେଶ୍ୱର ଗସ୍ତ ଥି ଆସିକରି ରାଜ୍ୟ ବିଧାନସଭା ସଦସ୍ୟମାନଙ୍କର ଦରମା ଆଉ ଅଲଗା ଭତ୍ତା ବାବଦେ ଆଲୋଚନା କରିଛନ୍। ସାଂସଦ ବୀରେନ୍ଦ୍ର ପ୍ରସାଦ ବୈଶ୍ୟଙ୍କ ଅଧ୍ୟକ୍ଷତା ଥି ଗଠିତ କମିଟି ବାଚସ୍ପତି ସୁରମା ପାଢ଼ୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଙ୍ଗ ଆଉ ବିଧାନସଭାର ସଚିବ ଆଉ ଅଲଗା ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍। ଆଘର ବିଧାୟକମାନଙ୍କର ପେନ୍ସନ୍ ଆଉ ଭତ୍ତାମାନଙ୍କର ବାବଦେ ବିଲ୍ ଆଲୋଚନା ହୋଇଛି। ବୈଠକ ଥି ଅଲଗା ରାଜ୍ୟର ବିଧାୟକମାନଙ୍କର ଦରମା ଆଉ ଆନୁଷଙ୍ଗିକ ଭତ୍ତା ବାବଦ ବିବରଣୀ ଉପସ୍ଥାପନ କରାଯାଇଥିଲା। ପୁରୀ ଶ୍ରୀମନ୍ଦିର ଆଏଜ ଆଉ ଆଇବାକାଲ ରତ୍ନଭଣ୍ଡାର ଗଣ୍ଠିମଣ୍ଟି କରାଯିବା। ରାଜ୍ୟ ସରକାରଙ୍କ ତରଫୁ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ଗଣ୍ଠିମଣ୍ଟି କରାଯିବା। ଏଥିଲାଗି ଉପରବେଳା 4 ସନ୍ଧ୍ୟାଧୂପ ଶେଷ ହେବାର ତକ ଭିତର କାଠ ଦର୍ଶନ ବନ୍ଦ ରହିବା। ସୂଚନା ଅନୁସାରେ ଗଲା 2025 March 25 ଶ୍ରୀମନ୍ଦିର ରତ୍ନଭଣ୍ଡାର ନଥିବା ଅଳଙ୍କାର ଆଉ ମୂଲ୍ୟବାନ ସାମଗ୍ରୀର ଗନ୍ତି କାମ ମୂଲ ହୋଇଥିଲା। ଆଘନୁ ଯେତେଥର ଗଣ୍ଠି ମଣ୍ଟି ହୋଇଛେ ସେଟା 1978 ତାଲିକା ସହିତ ମିଲ୍ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ତରଫୁ କୁହାଯାଇଛି। ଅନୁଗୁଳ ଜିଲ୍ଲା ପାଲହଡ଼ାନ 2 ଭିତରେ 19 ସ୍କ୍ରବ୍ ଟାଇପସ୍ ଥି ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ଗଲାକାଲି ତକ 43 ନମୁନା ଭିତରୁ 12 ନମୁନା ପଜିଟିଭ୍ ବାହାରିଛି। ଆଗନୁ ଅଲଗା 7 ସ୍କ୍ରବ୍ ଟାଇପସ୍ ଥି ଆକ୍ରାନ୍ତ ହୋଇକରି ଜନକର ଜୀବନ ଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଉତ୍ତର ବଙ୍ଗୋପସାଗର ତାକେ ଲାଗିକରି ଥିବା ପଶ୍ଚିମବଙ୍ଗ ବାଂଲାଦେଶ ସମୁଦ୍ର ଖଣିନ ଗୋଟେ ଲଘୁଚାପ କ୍ଷେତ୍ର ବନିଛି। ଏତାର ପ୍ରଭାବ ଥି ଆଇବା 24 ଭିତରେ ବରଗଡ଼ ଜିଲ୍ଲାର ଗୋଟେ କି ଯୋଡ଼େ ଜାଗାନ ଜବରନୁ ଅତିଜବର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟଥି କେନ୍ଦୁଝର ଅନୁଗୁଳ ସହିତ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାନ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ସେଡ଼ା ହୀରାକୁଦ ଜଲଭଣ୍ଡାର ଜଳସ୍ତର ଆଜି ସକାଳ 6 ତକ 625.12 ଫୁଟ ରହିଥିଲା। ଏହାଦେ 8 ଗେଟ୍ ଦେଇକରି ଫି ସେକେଣ୍ଡ ଥି ଜଲଭଣ୍ଡାରନୁ 1,63,546 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ ସମାନ ପରିମାଣର ପାଣି ଜଲଭଣ୍ଡାର ଭିତରକେ ଆସୁଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି। ଜୁହାର।